ହିତୋପଦେଶ ଅଧ୍ୟାୟ ତିରିଶ ଜାକିର ପୁତ୍ର ଆଗୁରର କଥା ଅର୍ଥ ଭାରକ୍ତି ସେ ମନୁଷ୍ୟ ଇଥିଏଲକୁ ଅର୍ଥାତ୍ ଇଥିଏଲ ଓ ଉକଲକୁ କହେ ଅବଶ୍ୟ ମୁଁ ମନୁଷ୍ୟ ଅପେକ୍ଷା ପଶୁବତ୍ ପୁଣି ମୋଠାରେ ମନୁଷ୍ୟର ବିବେଚନା ନାହିଁ ମୁଁ ଜ୍ଞାନ ଶିଖିନାହିଁ ଅବା ଧର୍ମସ୍ୱରୂପଙ୍କ ବିଷୟକ ବିଦ୍ୟା ମୋଠାରେ ନାହିଁ କିଏ ସ୍ୱର୍ଗାରୋହଣ କରି ସେଠାରୁ ଅବରୋହଣ କରିଅଛି କିଏ ଆପଣା ମୁଷ୍ଟିରେ ବାୟୁ ଏକତ୍ର କରିଅଛି କିଏ ଆପଣା ବସ୍ତ୍ରରେ ଜଳସମୂହକୁ ବାନ୍ଧିଅଛି କିଏ ପୃଥିବୀର ସବୁ ସୀମା ନିରୂପଣ କରିଅଛି ତାହାଙ୍କର ନାମ କ'ଣ ତାହାଙ୍କ ପୁତ୍ରର ନାମ କ'ଣ ଏହା ଯେବେ ଜାଣ ତେବେ କୁହ ପରମେଶ୍ୱରଙ୍କର ପ୍ରତ୍ୟେକ ବାକ୍ୟ ପରୀକ୍ଷାସିଦ୍ଧ ଯେଉଁମାନେ ତାହାଙ୍କର ଆଶ୍ରୟ ନିଅନ୍ତି ସେମାନଙ୍କର ଢାଲ ତାହାଙ୍କ ବାକ୍ୟରେ ଯୋଗ କର ନାହିଁ କଲେ ସେ ତୁମ୍ଭକୁ ଅନୁଯୋଗ କରିବେ ପୁଣି ତୁମ୍ଭେ ମିଥ୍ୟାବାଦୀ ଜଣାପଡ଼ିବ ମୁଁ ତୁମ୍ଭ ନିକଟରେ ଏ ଦୁଇ ବର ମାଗିଅଛି ମୁଁ ମରିବା ପୂର୍ବରୁ ତାହା ମୋତେ ଦେବାକୁ ଅସମ୍ମତ ହୁଅ ନାହିଁ ଅସାରତା ଓ ମିଥ୍ୟା କଥା ମୋଠାରୁ ଦୂର କର ମୋତେ ଦରିଦ୍ରତା କି ଧନ ଦିଅ ନାହିଁ ମୋ ପଡ଼ିର ଭାଗ ଦେଇ ମୋତେ ପ୍ରତିପୋଷଣ କର ନହେଲେ ମୁଁ ପରିତୃପ୍ତ ହୋଇ ତୁମ୍ଭକୁ ଅସ୍ୱୀକାର କରି କହିବି ସଦାପ୍ରଭୁ କିଏ କିଏ ବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ୱରଙ୍କର ନାମ ମିଥ୍ୟାରେ ନେବି ଦାସର ପ୍ରଭୁ କତିରେ ତାହାର ଅପବାଦ କର ନାହିଁ କଲେ ସେ ତୁମ୍ଭକୁ ଅଭିଶାପ ଦେବ ଓ ତୁମ୍ଭେ ଅପରାଧୀ ଗଣିତ ହେବ ଯେଉଁମାନେ ଆପଣା ପିତାକୁ ଶାପ ଦିଅନ୍ତି ପୁଣି ଆପଣା ମାତାକୁ ଆଶୀର୍ବାଦ କରନ୍ତି ନାହିଁ ଏପରି ଏକ ବଂଶ ଅଛି ଆପଣା ଦୃଷ୍ଟିରେ ନିର୍ମଳ ଏପରି ଏକ ବଂଶ ଅଛି ତଥାପି ସେମାନେ ଆପଣା ମଳିନତାରୁ ଧୌତ ହୋଇନାହାନ୍ତି ଏକ ବଂଶ ଅଛି ଆହ ସେମାନଙ୍କ ଦୃଷ୍ଟି କିପରି ଉଚ୍ଚ ସେମାନଙ୍କ ଚକ୍ଷୁର ପତା ଉତ୍ଥିତ ହୋଇଅଛି ପୃଥିବୀରୁ ଦୁଃଖୀମାନଙ୍କୁ ଓ ମନୁଷ୍ୟଗଣ ମଧ୍ୟରୁ ଦରିଦ୍ରମାନଙ୍କୁ ଗ୍ରାସ କରିବା ପାଇଁ ଯେଉଁମାନଙ୍କର ଦନ୍ତ ଖଡ୍ଗ ପରି ଓ କଳଦନ୍ତ ଛୁରୀ ପରି ଏପରି ଏକ ବଂଶ ଅଛି ଜୋକର ଦୁଇ କନ୍ୟା ଅଛନ୍ତି ଯେଉଁମାନେ କହନ୍ତି ଦିଅ ଦିଅ ତିନିଟା ବସ୍ତୁ ଅଛି ଯାହା କେବେ ତୃପ୍ତ ନୁହେଁ ପୁଣି ଚାରି ବସ୍ତୁ କେବେ କହେ ନାହିଁ ଯଥେଷ୍ଟ ହେଲା ପାତାଳ ଓ ବନ୍ଧ୍ୟା ଗର୍ଭ ଜଳରେ ଅତୃପ୍ତ ଭୂମି ଓ ଅଗ୍ନି ଯେ କହେ ନାହିଁ ଯଥେଷ୍ଟ ହେଲା ଯେଉଁ ଚକ୍ଷୁ ଆପଣା ପିତାକୁ ପରିହାସ କରେ ଓ ମାତାର କଥା ମାନିବାକୁ ତୁଚ୍ଛବୋଧ କରେ ତାହା ଉପତ୍ୟକାର ଡାମରାକୁଆମାନେ କାଢ଼ି ପକାଇବେ ପୁଣି ଉତ୍କର୍ଷ ପକ୍ଷୀର ଛୁଆମାନେ ତାହା ଖାଇବେ ତିନି କଥା ମୋହର ବୋଧାଗମ୍ୟ ପୁଣି ଚାରି କଥା ମୁଁ ଜାଣୁନାହିଁ ଆକାଶରେ ଉତ୍କର୍ଷ ପକ୍ଷୀର ଗତି ପ୍ରସ୍ତରରେ ସର୍ପର ଗତି ସମୁଦ୍ର ମଧ୍ୟରେ ଜାହାଜର ଗତି ଯୁବତୀଠାରେ ପୁରୁଷର ଗତି ସେହି ପ୍ରକାର ବେବିଚାରିଣୀ ସ୍ତ୍ରୀର ଗତି ସେ ଖାଇ ମୁହଁ ପୋଛିଦିଏ ଓ କହେ ଆମ୍ଭେ କିଛି ଅଧର୍ମ କରିନାହୁଁ ତିନି କଥାର ଭାରରେ ପୃଥିବୀ କମ୍ପିତ ହୁଏ ପୁଣି ଚାରି କଥାର ଭାରରେ ମଧ୍ୟ ତାହା ସେ ସହିପାରେ ନାହିଁ ରାଜତ୍ୱପ୍ରାପ୍ତ ଦାସର ଭାର ଓ ଆହାରରେ ପରିତୃପ୍ତ ମୁଢ଼ର ଭାର ବିବାହ ହେବାର ଘୃଣ୍ୟ ସ୍ତ୍ରୀର ଭାର ପୁଣି ଆପଣା କର୍ତ୍ତୀର ଉତ୍ତରାଧିକାରିଣୀ ଦାସୀର ଭାର ଚାରି ପ୍ରାଣୀ ପୃଥିବୀରେ ସାନ ମାତ୍ର ଅତିଶୟ ଜ୍ଞାନବାନ ପିମ୍ପୁଡ଼ିଗଣ ଦୁର୍ବଳ ଜାତି ତଥାପି ଗ୍ରୀଷ୍ମକାଳରେ ଆହାର ସଞ୍ଚୟ କରନ୍ତି ସାଫନ ଜନ୍ତୁଗଣ ଶକ୍ତିହୀନ ଜାତି ତଥାପି ସେମାନେ ଶୈଳରେ ଆପଣା ଆପଣା ବସା ନିର୍ମାଣ କରନ୍ତି। ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସେ ସମସ୍ତେ ଦଳବଦ୍ଧ ହୋଇ ଗମନ କରନ୍ତି। ପୁଣି ମାଙ୍କଡ଼ସା ହସ୍ତ ଦ୍ୱାରା ଧରେ, ତଥାପି ସେ ରାଜାର ଅଟ୍ଟାଳିକାରେ ଥାଏ। ତିନି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି, ପୁଣି ଚାରି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି। ପଶୁମାନଙ୍କ ମଧ୍ୟରେ ବିକ୍ରମୀ ସିଂହ କାହା ସମ୍ମୁଖରୁ ଫେରେ ନାହିଁ। ଯୁଦ୍ଧାଶ୍ୱ, ଛାଗ ଓ ରାଜା ଯାହା ବିରୁଦ୍ଧରେ କେହି ଉଠେ ନାହିଁ। ଯେବେ ତୁମ୍ଭେ ଆପଣାକୁ ଉଚ୍ଚ କରିବାରେ ମୂଢ଼ର କର୍ମ କରିଥାଅ, କିମ୍ବା ଯେବେ କୁକଳ୍ପନା କରୁଥାଅ, ତେବେ ଆପଣା ମୁଖରେ ହାତ ଦିଅ। କାରଣ ଯଦ୍ରୂପ ଦୁଗ୍ଧ ମନ୍ଥନରେ ଲବଣୀ ବାହାରେ ଓ ନାସିକା ମନ୍ଥନରେ ରକ୍ତ ବାହାରେ, ତଦ୍ରୂପ କ୍ରୋଧ ମନ୍ଥନରେ ବିବାଦ ବାହାରେ।